ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପିଆଜ ରପ୍ତାନୀ ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଟକଣା ଜାରି କଲେ କେନ୍ଦ୍ର ସରକାର। ହୀରାକୁଦରେ ଝାଡ଼ାବାନ୍ତି ପରିସ୍ଥିତିର ସମୀକ୍ଷା କଲେ ଦୁଇଜଣିଆ ବିଶେଷଜ୍ଞ ଦଳ। ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ। ହୋଲିରେ ବିଶୃଙ୍ଖଳିତ ଆଚରଣ ପାଇଁ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ, କହିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏବଂ ଭୁବନେଶ୍ୱର ଏବଂ କେରଳରେ ଆଜି ଅନୁଷ୍ଠିତ ହେଉଛି ଭାରତୀୟ ମହିଳା ଫୁଟବଲ ଲିଗ୍ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ମ୍ୟାଚ୍। କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି। ଘରୋଇ ଉପଲବ୍ଧତା ବଢ଼ାଇବା ଏବଂ ଏହାର ମୂଲ୍ୟ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନିଷେଧାଦେଶ ସମୟ ବୃଦ୍ଧି କରିଛନ୍ତି। ପୂର୍ବରୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଦୁଇଜଣିଆ ବିଶେଷଜ୍ଞ ଦଳ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଦୁଇଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଚିକିିିତ ହେଉଥିବା ଆକ୍ରାନ୍ତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା 170ରୁ ଊର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହି ଟିମ୍ ସ୍ୱାସ୍ଥ୍ୟ ବିଭାଗକୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ସୂଚନାଯୋଗ୍ୟ ହୀରାକୁଦରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ଦୂଷିତ ପାନୀୟ ଜଳ ବ୍ୟବହାର କାରଣରୁ ଝାଡ଼ାବାନ୍ତି ରୋଗ ବ୍ୟାପିଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ବିଭିନ୍ନ ସ୍ଥାନରୁ ପାନୀୟ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଝାଡ଼ାବାନ୍ତି ରୋଗର କାରଣକୁ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ଏହାକୁ ପ୍ରତିହତ କରିବା ଲାଗି ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବାବେଳେ ଉଭୟ ଆସନ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ମେ ମାସ 13 ତାରିଖ ଦିନ ମତଦାନ ହେବ। ମତଦାତାଙ୍କ ସଂଖ୍ୟା ଏବଂ ପୁଲିଂ ବୁଥ୍ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଆମ ମାଲକାନଗିରି ସମ୍ଭାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ କହିଛନ୍ତି।
ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ମାଲକାନଗିରି ଜିଲ୍ଲାରେ ଦୁଇଟି ବିଧାନସଭା ରହିଛି। ଏହି ଦୁଇଟି ଆସନ ହେଲା ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏଥିପାଇଁ ଆସନ୍ତା ମେ 13 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ମୋଟ 4,49,229 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଏଥିପାଇଁ ଜିଲ୍ଲାରେ 41 ଆଦର୍ଶ ପୋଲିଂ ବୁଥ୍ ରହିଛି। ସେଥିମଧ୍ୟରୁ 29 ସଖୀ ବୁଥ୍, 10 ଯୁବ ପୋଲିଂ ବୁଥ୍ ଓ 2 ଭିନ୍ନକ୍ଷମ ପୋଲିଂ ବୁଥ୍ ରହିଛି। ମାଲକାନଗିରି ବିଧାନସଭା ଆସନରେ ମୋଟ 2,44,890 ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରେ 1,20,032 ଜଣ ପୁରୁଷ, 1,24,826 ଜଣ ମହିଳା ଓ 32 ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି। ସେହିଭଳି ଚିତ୍ରକୋଣ୍ଡା ବିଧାନସଭା ଆସନରେ ମୋଟ 2,04,339 ଜଣ ଭୋଟରଙ୍କ ମଧ୍ୟରୁ 97,708 ଜଣ ପୁରୁଷ, 1,06,619 ଜଣ ମହିଳା ଓ 12 ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି। ଏହି ନିର୍ବାଚନ କିଭଳି ନିରପେକ୍ଷ, ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସଚିନ ପାୱାର ସୂଚନା ଦେଇ କହିଛନ୍ତି,
ଆମରା ଇଲେକ୍ସନ ପୁରା ଏଣ୍ଟାୟର ପ୍ରୋସେସ ପାଇଁ ଗୁଡ଼ାଏ ଜିନିଷ ଆମରା ଡିଷ୍ଟ୍ରିକ୍ଟ ଜିଲ୍ଲା ପ୍ରଶାସନ ସାଇଡ୍ରୁ ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସର ଅଫିସରୁ କରାହେଇଛି। ଫାର୍ଷ୍ଟ ଆମରା ଯୋଉ ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଂ ଟିମ୍ସ ଅଛନ୍ତି, ଗୋଟେ କଣ୍ଟ୍ରୋଲ ରୁମ୍ କରାହେଇଛି, ଦାଟ୍ ଇଜ୍ 24/7 କଣ୍ଟ୍ରୋଲ ରୁମ୍। ମାଲକାନଗିରିର କିଏ ବି ଭୋଟର ଅର୍ ଏନି ସିଟିଜେନ୍ ସେ 0686119500 ରେ ଯଦି କଲ୍ କରିବେ, ଆମର ଏଇଠି କଲ୍ ସେଣ୍ଟରରେ ଫୋନ୍ ଧରିବେ ଲୋକ, ତାଙ୍କ ଯଦି କିଛି କମ୍ପ୍ଲେଣ୍ଟ ଅଛି ରିଲେଟେଡ୍ ଟୁ ଏନ୍ସିସି ଅର୍ ଏନି ଏକ୍ସପେଣ୍ଡିଚର ରିଲେଟେଡ୍ ଇସ୍ୟୁ, ସେମାନେ ସେ କମ୍ପ୍ଲେଣ୍ଟ ରେଜିଷ୍ଟର କରିପାରିବେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି। ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଏହାକୁ ନିୟନ୍ତ୍ରଣ କରିବା ଲାଗି ସମୁଚିତ ପଦକ୍ଷେପ ଗ୍ରହଣକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଚଳିତ ବର୍ଷ ବିଶ୍ୱ ଯକ୍ଷ୍ମା ଦିବସର ବିଷୟବସ୍ତୁ ରହିଛି ହଁ, ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରିପାରିବା। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ସଚେତନତାର ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି, ଯକ୍ଷ୍ମା ରୋଗର ଚିକିତ୍ସା ସମ୍ଭବ ଅଟେ। ତେବେ ଏହାର ଲକ୍ଷଣ ଏବଂ ଉପଚାର ପ୍ରତି ସଚେତନ ରହିବାକୁ ସଂକଳ୍ପ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ମାଧ୍ୟମରେ ଯକ୍ଷ୍ମାକୁ ରୋକାଯାଇପାରିବ। ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଏବଂ ସମସ୍ତଙ୍କ ପାଇଁ ଏକ ସୁସ୍ଥ ଏବଂ ଯକ୍ଷ୍ମାମୁକ୍ତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଓଡ଼ିଶାକୁ 2025 ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ପ୍ରତି 1,00,000 ଲୋକଙ୍କ ମଧ୍ୟରେ 2,548 ଜଣଙ୍କର ନମୁନା ପରୀକ୍ଷା କରାଯାଉଛି। ପ୍ରାୟ ସମସ୍ତ ହସ୍କିଟାଲରେ ଟ୍ରୁନାଟ୍ ମେସିନ୍ରେ ଯକ୍ଷ୍ମା ପରୀକ୍ଷା କରାଯାଇ ସଂକ୍ରମିତକୁ ମାଗଣା ଔଷଧ ଦିଆଯାଉଛି। 2 ସପ୍ତାହରୁ ଅଧିକ ସମୟ ଧରି କାଶ ହେଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ଘରୋଇ ସଂସ୍ଥା ସହଯୋଗରେ ଚିହ୍ନଟ ଚିକିତ୍ସା ପ୍ରତିଷେଧକ ସହିତ ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଆସନ୍ତାକାଲି ଦୋଳପୂର୍ଣ୍ଣମୀ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦୋଳ ମେଳନ ଅନୁଷ୍ଠିତ ହେଉଛି। ଶୋଭାଯାତ୍ରାରେ ଠାକୁରଙ୍କୁ ମେଳନ ପଡ଼ିଆକୁ ନିଆଯାଇ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଦୋଳ ଏବଂ ହୋଲି ପାଳନକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଏହି ପର୍ବ ପାଳନ ବେଳେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ହୋଲିରେ ବିଶୃଙ୍ଖଳିତ ଆଚରଣ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ସର୍ବସାଧାରଣ ସ୍ଥାନ ଏବଂ ବିଭିନ୍ନ ହୋଟେଲ୍ରେ ହେଉଥିବା ହୋଲି ପାଳନ ଉପରେ ସତର୍କ ଦୃଷ୍ଟି ରଖାଯିବ ବୋଲି ସେ କହିଛନ୍ତି। ସୁରକ୍ଷା ପାଇଁ 15 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ ବୋଲି ସେ ସୂଚନା ଦେଇଛନ୍ତି। ବିନ୍ଦୁସାଗର ଏବଂ ଦୟାନଦୀ କୂଳରେ ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯିବ। କେମିକାଲ ମିଶା ରଙ୍ଗ ବିକ୍ରି ହେଉଥିବା ଅଭିଯୋଗ ମିଳିବା ପରେ ବିଭିନ୍ନ ଦୋକାନରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଅପମିଶ୍ରିତ ରଙ୍ଗ ଏବଂ ନିମ୍ନମାନର ଅଭିର ଜବତ କରାଯାଇଛି ବୋଲି ସେ କହିଛନ୍ତି।
ଆମର ଷ୍ଟାଟିକ୍ ପୋଷ୍ଟ ଆମେ ପ୍ଲାନ୍ କରିଛୁ। ଷ୍ଟାଟିକ୍ ପୋଷ୍ଟ କଣ୍ଟିନ୍ୟୁ କରିବ ଅର୍ ଚୋର୍ କରିବେ କି କୌଣସି ପ୍ରକାରର ବି ଅଘଟଣା କିମ୍ବା ଅମାନିଆ ଲୋକ ହେଉଛନ୍ତି ସେମାନେ କୌଣସି ପ୍ରକାରର ଅଘଟଣା କରିପାରିବେ ନାହିଁ। ରାସ୍ତାରେ ଯେଉଁମାନେ ଚାଲୁଛନ୍ତି ସେମାନେ ସମସ୍ତେ ନିୟମ ପାଳନ କରିବେ। ଆଉ ଯଦି କୋଉଠି ବି କିଛି ଇନ୍ଫର୍ମେସନ୍ ମିଳୁଛି, PCR ଛଡ଼ା 17 ଏକ୍ସଟ୍ରା ମୋବାଇଲ୍ ଭେହିକଲ୍ ତିଆରି କରାଯାଇଛି, ଯେକି ସବୁ ଏରିଆରେ ଆଲର୍ଟ ହୋଇକି ବୁଲୁଥିବେ, ଆମର କଣ୍ଟ୍ରୋଲ ରୁମ୍ ସାଙ୍ଗରେ କଣ୍ଟାକ୍ଟରେ ରହିବେ।
ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ଥଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହୋଇଥିଲା। ବିଶେଷକରି ମାରୱାଡ଼ି ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହୀତ ଘଷିରେ ଅଗ୍ନିସଂଯୋଗ କରାଯିବା ପରେ ହୋଲିକା ରାକ୍ଷସକୁ ଦହନର ପ୍ରତିଫଳନ ସ୍ୱରୂପ ଦୋଳପୂର୍ଣ୍ଣିମା ପୂର୍ବଦିନ ଏହି ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହୋଇଥାଏ। ଭାରତୀୟ ମହିଳା ଫୁଟବଲ ଲିଗ୍ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ଠାରେ ଓଡ଼ିଶା ଏଫ୍ସି କିକ୍ଷ୍ଟାର୍ଟ ଏଫ୍ସି ମଧ୍ୟରେ ମୁକାବିଲା ହେଉଛି। ସେହିଭଳି କେରଳର ଇଏମ୍ଏ ଷ୍ଟାଡିୟମ୍ଠାରେ ଗୋକୁଳମ୍ କେରଳ ଏବଂ ଇଷ୍ଟବେଙ୍ଗଲ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ଦୁଇ ମ୍ୟାଚ୍ର ଫଳାଫଳରୁ ହିଁ ପଏଣ୍ଟ ହିସାବରେ ଚଳିତ ସଂସ୍କରଣର ବିଜେତାଙ୍କୁ ଘୋଷଣା କରାଯିବ। ଚଳିତ ସଂସ୍କରଣର ବିଜେତା ଦୌଡ଼ରେ ଓଡ଼ିଶା ଏଫ୍ସି ଏବଂ ଗୋକୁଳମ୍ କେରଳ ମଧ୍ୟରେ ଫଇସଲା ହେବ। ଓଡ଼ିଶା ଏଫ୍ସି ଏପର୍ଯ୍ୟନ୍ତ 11 ମ୍ୟାଚ୍ରୁ 9 ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ଓ ଅମୀମାଂସିତ ସହ 28 ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଗୋକୁଳମ୍ କେରଳ 11 ମ୍ୟାଚ୍ ଖେଳି 8 ବିଜୟ, ଗୋଟିଏ ପରାଜୟ ଏବଂ 2 ଅମୀମାଂସିତ ସହ 26 ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଫୁଲବାଣୀର ପବ୍ଲିକ୍ ସ୍କୁଲ୍ କାରମେଲ ସ୍କୁଲ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଉଦ୍ଯାପନୀ ସମାରୋହରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଗତ 17 ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ 8 ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ପିଆଜ ରପ୍ତାନୀ ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଟକଣା ଜାରି କଲେ କେନ୍ଦ୍ର ସରକାର। ହୀରାକୁଦରେ ଝାଡ଼ାବାନ୍ତି ପରିସ୍ଥିତିର ସମୀକ୍ଷା କଲେ ଦୁଇଜଣିଆ ବିଶେଷଜ୍ଞ ଦଳ। ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ। ହୋଲିରେ ବିଶୃଙ୍ଖଳିତ ଆଚରଣ ପାଇଁ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ, କହିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏବଂ ଭୁବନେଶ୍ୱର ଏବଂ କେରଳରେ ଆଜି ଅନୁଷ୍ଠିତ ହେଉଛି ଭାରତୀୟ ମହିଳା ଫୁଟବଲ ଲିଗ୍ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।